କିସ୍ତି ରାଗବାଣୀକୁ ଆପଣଙ୍କୁ ସ୍ୱାଗତ। ଆମ ଆଖପାଖରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳିଥାଏ, ଯାହା ପୋଷଣରେ ପରିପୂର୍ଣ୍ଣ ହୋଇ ରହିଥାଏ। ତେବେ ଆସନ୍ତୁ ଶୁଣିବା ଏକ ଖାଦ୍ୟର ରୋଷେଇ ପ୍ରଣାଳୀ ବିଷୟରେ, ଯାହାକି ଆଦିବାସୀ ଅଞ୍ଚଳରେ ଖିଆଯାଇଥାଏ।
ମୋ ନାଁ ସାକମ୍ବରୀ ଜାନି, ଗ୍ରାମ ରାଇଖୋଲ, ବ୍ଲକ ଖଜୁରୀପଡ଼ା, ଜିଲ୍ଲା କନ୍ଧମାଳ। ମୁଁ ଆଜି କହିବାକୁ ଯାଉଛି ଝୋଟା ବେସର ବିଷୟରେ। ଝୋଟା ବେସର ଆପଣ କିପରି ପ୍ରସ୍ତୁତ କରିବେ? ଏହା ଅଳ୍ପ ସମୟ ଭିତରେ ହେଉଥିବା ଏକ ରେସିପି। ଆପଣଙ୍କୁ ପ୍ରଥମେ ପାଣି ଗରମ କରି ସେଥିରେ ଝୋଟାକୁ ଆପଣଙ୍କୁ ସିଝେଇବାକୁ ପଡିବ। ସିଝିସାରିବା ପରେ ଆପଣ ତାକୁ ଗୋଟେ ପ୍ଲେଟରେ କାଢି ନିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ, ସୋରିଷ ଜିରା ଲଙ୍କା ଦେଇ ତାକୁ ଭଲ ଭାବରେ ଭାଜନ୍ତୁ। ଭାଜି ସାରିବା ପରେ ସୋରିଷ ବେସର ସେଥିରେ ପକାନ୍ତୁ, ଲୁଣ ହଳଦୀ ଦେଇ ଭଲ ଭାବରେ ସେ ମସଲାଟାକୁ କଷନ୍ତୁ। କଷିସାରିବା ପରେ ସେଥିରେ ଝୋଟା ବେସରକୁ ସେଥିରେ ପକାଇ ସାରିବା ପରେ ଝୋଟାକୁ ସେଠି ଘାଣ୍ଟି ଦିଅନ୍ତୁ। ଝୋଟା ଘାଣ୍ଟି ସାରିଲା ପରେ ଆପଣ ତାକୁ ସିଝିବାକୁ ଛାଡ଼ି ଦିଅନ୍ତୁ କିଛି ସମୟ ପରେ। 10 ମିନିଟ ଘଣ୍ଟେ ସାରିଦେଲା ପରେ ଆପଣଙ୍କର ହେଇଯିବ ଝୋଟା ବେସର। ଏହା ଖାଇଲେ ଆପଣଙ୍କର ଦେହର କିଛି ପ୍ରୋବ୍ଲେମ ବି ରହିପାରେ। ଧନ୍ୟବାଦ।